ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ର ପ୍ରଥମ ନୀତି ଆଧାର ଥି କେନ୍ଦ୍ର ସରକାର କାମ କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ପାଞ୍ଚ ବଛରର ବିକାଶ ଲାଗି ଷୋଡ଼ଶ ଅର୍ଥ କମିଶନ ପାଖେ 12,50,000 କୋଟିନୁ ଅଧିକା ଟଙ୍କାର ଦାବି ରଖଲା ରାଜ୍ୟ। ଆଇବା 10 ତାରିଖ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଥି ଛାତ୍ରଛାତ୍ରୀଙ୍କ ସାଙ୍ଗେ କଥା ହେବେ ପ୍ରଧାନମନ୍ତ୍ରୀ। ଆଉ ସୁବର୍ଣ୍ଣପୁର କୋଟସମଲେଇଠାରେ ଉଦ୍ଯାପିତ ହେଲା ପାତାଳି ଶ୍ରୀକ୍ଷେତ୍ର ମହୋତ୍ସବ। ଏଥର ପୁରା ଖବର। ରାଷ୍ଟ୍ର ପ୍ରଥମ ନୀତି ଅନୁସରଣ କରିକିରି କେନ୍ଦ୍ର ସରକାର କାମ କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ସଂସଦର ମିଳିତ ଅଧିବେଶନ ଥି ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଆଜି ରାଜ୍ୟସଭାର ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିକିରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, କେନ୍ଦ୍ର ସରକାର ଅନୁସୂଚିତ ଜାତି ଆର୍ ଜନଜାତି ସ୍ୱାର୍ଥ ରକ୍ଷା ଲାଗି SC/ST ସମର୍ଥନ ଆଇନକେ ବରକସ କରିଛନ୍। ଦିବ୍ୟାଙ୍ଗମାନଙ୍କର କଲ୍ୟାଣ ଲାଗି ବହୁଟେ ପଦକ୍ଷେପ ନେଇଛନ୍। ତୃତୀୟ ଲିଙ୍ଗୀମାନଙ୍କର ଲାଗି ନ୍ୟାୟିକ ଅଧିକାର ସୁନିଶ୍ଚିତ କରିଛନ୍। ବହୁଦିନ ଦାବି ହୋଇ ଆସୁଥିବା ଓବିସି ଆୟୋଗକେ ସାମ୍ବିଧାନିକ ମାନ୍ୟତା ଦେବାଟା ଗୋଟେ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ବିତେ ଦଶକ ମେ ହମନେ ହର ସ୍ତର ପର ସବକା ସାଥ ସବକା ବିକାଶ କି ଭାବନା କୁ ଜମିନ ପର ଉତାରା ହୈ ଔର ଓ ଆଜ ଦେଶ ମେ ଜିସ ପ୍ରକାର ସେ ବଦଲାଓ ନଜର ଆ ହୈ ଫଲ କେ ରୂପ ମେ ହମ ଅନୁଭବ କରନେ ଲଗେ ହୈ। हमारे गवर्नेंस का भी मूल मंत्र यही रहा है, सबका साथ सबका विकास।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରଠାରେ ଆଜି 16 ଅର୍ଥ କମିଶନର ସଦସ୍ୟମାନଙ୍କ ସାଙ୍ଗେ ବୈଠକ ଆଲୋଚନା କରିକିରି 2036-31 ରାଜ୍ୟର ବିକାଶ ଲାଗି 12,59,148 କୋଟି ଟଙ୍କା ଦାବି ଉପସ୍ଥାପନ କରିଛନ୍। ବୈଠକ ଉତ୍ତରୁ ରାଜ୍ୟର ଦାବି ବାବଦେ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, କେନ୍ଦ୍ରୀୟ ଟିକସ ଆୟନୁ ରାଜ୍ୟର ଭାଗ 41%-50% ବଢ଼ାବା ଲାଗି ଦାବି କରିଛନ୍। ଓଡ଼ିଶା ଲାଗି ରାଜ୍ୟ ସରକାରଙ୍କ ଟିକସର ଅଂଶ 4.528%ରୁ 4.864%କେ ବଢ଼ାବାରକେ କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, SDRF ପାଣ୍ଠିକେ 100% କରବାରକେ ସରକାର ଦାବି କରିଛନ୍।
ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ପ୍ରତି ଆଉ ଏହାର ଗଠନମୂଳକ ଉପରେ ବିଶେଷ ଭାବରେ ଗୁରୁତ୍ୱ ଆରୋପ କରାଯାଇଛି। ବିକାଶମୂଳକ ଆବଶ୍ୟକତାକୁ ଏବଂ ସେ ଅନୁସାରେ ତାର ଆର୍ଥିକ କ୍ଷମତା ଏବଂ ପ୍ରସ୍ତାବିତ ଆର୍ଥିକ ହସ୍ତାନ୍ତର ବ୍ୟବସ୍ଥା ସମ୍ପର୍କରେ କମିଶନଙ୍କ ସହିତ ଡିଟେଲ ଆଲୋଚନା ହୋଇଛି।
ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ନେତୃତ୍ୱ ଥି ଚାରିଦିନିଆ ଓଡ଼ିଶା ଗସ୍ତ ଥି ଆସିଥିବା 15-ଜଣିଆ ଦଲ ସାଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ବେଳେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ସଚିବ ଶାଶ୍ୱତ ମିଶ୍ର ଆର୍ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକେ ଆସୁଥିବା ଲୋକମାନଙ୍କର ଅଭିଯୋଗର ସମାଧାନ ଦେଇ ଅବହେଳା ଦେଖାଦେଲେ ତୁର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍। ଇ ବାବଦେ ସବୁ ବିଭାଗର ବିଭାଗୀୟ ମୁଖ୍ୟ, ପୁଲିସ ଡିଜି, ପୁଲିସ କମିଶନର, ଜିଲ୍ଲାପାଳ, ଏସ୍ପି ଆର୍ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ଲେଖାଯାଇଛି। ଯେଉଁମାନେ ଅବହେଳା କରିବେ ସେମାନଙ୍କ ବିରୋଧୀ ଓଡ଼ିଶା ବେସାମରିକ ସେବା ନିୟମ 1962 ଅଧୀନତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର୍କେ ଇଥି କୁହାଯାଇଛି। ଏବେ 13 ତାରିଖ ହେବାର୍କେ ଥିବା ବିଧାନସଭାର ଅଧିବେଶନ ଆଗନୁ 12 ତାରିଖ ଦିନ ସର୍ବଦଳୀୟ ବୈଠକ ହେବା। ଗୃହକେ ସୁରୁଖୁରୁ ଭାବେ ପରିଚାଳନା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାଥି ହେବାର୍କେ ଥିବା ଏହି ବୈଠକଟି ଭିନ୍ ଭିନ୍ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇକରି ମତ ଦିଆନିଆ କରବେ। ଇନ ଜନେଇ ଦିଆଯାଇପାରେ ଯେ ଆଇବା 13 ତାରିଖନୁ ବିଧାନସଭାର ବଜେଟ୍ ଅଧିବେଶନ ମୂଲ ହେଉଛି ଆଉ 17 ତାରିଖ ଦିନ ଆଇବା ଆର୍ଥିକ ବଛର ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବା। ଏହି ଅଧିବେଶନଟି 28 କାର୍ଯ୍ୟଦିବସ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆଇବା 21 ତାରିଖ ଦିନ ମୂଲ ହେବାର୍କେ ଥିବା ମାଟ୍ରିକ୍ ପରୀକ୍ଷା ଲାଗି ଆଇବା 12 ତାରିଖନୁ ନୋଡାଲ କେନ୍ଦ୍ରମାନଙ୍କୁ ପ୍ରଶ୍ନପତ୍ର ପଠାଯିବା। ଇ ବଛର ପ୍ରଶ୍ନପତ୍ର ପ୍ରଘଟକେ ଅଟକାବାର ଲାଗି ଖାସ୍ ସିରିଏଲ୍ ନମ୍ଘର ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ହେଲେ ଏହି ସିରିଏଲ୍ ନମ୍ଘର ଜରିଏ ପରୀକ୍ଷା କେନ୍ଦ୍ରକେ ଚିହ୍ନଟ କରାଯାଇପାରବା। ସୂଚନା ଅନୁସାରେ 12-19 ତାରିଖ ଭିତରେ ସବୁ ନୋଡାଲ କେନ୍ଦ୍ରମାନଙ୍କେ ପ୍ରଶ୍ନପତ୍ର ପହଞ୍ଚବା। ଚାରିଥାକିଆ ସ୍କ୍ୱାଡ୍ ବ୍ୟବସ୍ଥା ସହିତ ମୋଟ 172 ଟିମ୍ ଏଥିଲାଗି ଗଠନ କରାଯାଇଛି। ଇ ବଛର 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ର ଥି 520,649 ପରୀକ୍ଷା ଦେବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 10 ତାରିଖ ଦିନ 11 ବଜେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ଦେଶର ଭିନ୍ ଭିନ୍ ଥାନର 36 ଜଣ ଛାତ୍ରଛାତ୍ରୀଙ୍କ ସାଙ୍ଗେ ସିଧାସଳଖ ବିଚାର ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଏ ଅବସରରେ ଛାତ୍ରଛାତ୍ରୀ ଅଭିଭାବକ ଆର୍ ଶିକ୍ଷକମାନଙ୍କ ସାଙ୍ଗେ ଆଲୋଚନା କରିକି ପରୀକ୍ଷା ପ୍ରସ୍ତୁତି, ଚାପ ନିୟନ୍ତ୍ରଣ ଆର୍ ବ୍ୟକ୍ତିଗତ ବିକାଶକେ ନେଇକି ମାର୍ଗଦର୍ଶନ କରିବେ। ଚର୍ଚ୍ଚା ଥି ମାନସିକ ସ୍ୱାସ୍ଥ୍ୟ, ଟେକ୍ନୋଲୋଜି ଆର୍ ଭିନ୍ ଭିନ୍ କ୍ଷେତ୍ରର ବିଶେଷଜ୍ଞମାନେ ଭିଲ୍ ମାର୍ଗଦର୍ଶନ କରିବେ। ଏ ବଛର ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର 8 ନମ୍ବର ଖେପ ହେବା ଆର୍ ଇଟା 8 ଏପିସୋଡ୍ ଥି ହେବା। ଆଲୋଚନାର ସିଧା ପ୍ରସାରଣ ଦୂରଦର୍ଶନ, ସ୍ୱୟଂ, ସ୍ୱୟଂପ୍ରଭା, ପିଏମ୍ଓ ୟୁଟ୍ୟୁବ୍ ଚ୍ୟାନେଲ୍ ଆର୍ ଶିକ୍ଷା ମନ୍ତ୍ରଣାଳୟ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ସୋସିଆଲ୍ ମିଡ଼ିଆ ଚ୍ୟାନେଲ୍ ଥି ହେବା। ଭୁବନେଶ୍ୱରଠାରେ ଥିବା ଓଡ଼ିଶା ରାଜ୍ୟ ସଂଗ୍ରହାଳୟନ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ଆଇବା 14 ତାରିଖ ତକ୍ ଚାଲବାର୍କେ ଥିବା ପ୍ରଦର୍ଶନୀଟି ଭାରତ ସହିତ ଜର୍ମାନୀ, ଇଂଲଣ୍ଡ, ଭିଏତନାମ, ସାଉଥ୍ କୋରିଆ ବାଗି ଦେଶର ଶିଶୁ ଚିତ୍ରଶିଳ୍ପୀମାନଙ୍କ ଚିତ୍ରକଳାକେ ପ୍ରଦର୍ଶିତ କରାଯାଇଛି। ସୁବର୍ଣ୍ଣପୁର କୋଟସମଲେଇଠାରେ ତ୍ରିକୁଟ ପାହାଡ଼ ତଳେ ହପ୍ତେ ହେଲା ଚାଲିଥିବା 20 ନମ୍ବର ପାତାଲି ଶ୍ରୀକ୍ଷେତ୍ର ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ଜାନୁଆରୀ 29 ତାରିଖରୁ ମୂଲ ହୋଇଥିବା ପଞ୍ଚକୁଣ୍ଡୀୟ ଯଜ୍ଞ, ଭାଗବତ ସପ୍ତାହ, ପୁରାଣ ପାଠ, ଶ୍ରୀଜଗନ୍ନାଥଙ୍କର 32 ବେଶ ଦର୍ଶନ ସହିତ 56 ପ୍ରହରୀ ଅଖଣ୍ଡ ନାମ ଯଜ୍ଞର ଆଜି ପୂର୍ଣ୍ଣାହୁତି ପଡ଼ିଛି। 7 ଦିନ ଧରିକରି ହେଉଥିବା ପାତାଳି ଶ୍ରୀକ୍ଷେତ୍ର ମହୋତ୍ସବଟି ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଟି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ 52 ଜଣ ତୀର୍ଥଯାତ୍ରୀଙ୍କୁ ନେଇକରି ବାହାରିଥିବା ତୀର୍ଥଯାତ୍ରୀ ବସ୍କେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗତଲା ଆର୍ ଜିଲ୍ଲାପାଳ ଅନ୍ୟା ଦାସ ଶାଗୁଆ ପତାକା ଦେଖିକରି ଶୁଭାରମ୍ଭ କରିଛନ୍। ଏହି ବସ୍ ତୀର୍ଥଯାତ୍ରୀମାନଙ୍କୁ ନେଇକରି କାମାକ୍ଷା ଆର୍ କୋଲକାତା ଯାତ୍ରା କରବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ଦେବଗଡ଼ ଜିଲ୍ଲାର 3 ବ୍ଲକ ଆର୍ ପୌରାଞ୍ଚଳର 27 ଜଣ ବରିଷ୍ଠ ନାଗରିକଙ୍କୁ ନେଇକରି ତୀର୍ଥଯାତ୍ରୀ ବସ୍ କୋଲକାତା ଆର୍ କାମାକ୍ଷା ଯାତ୍ରା ମୁଲ କରିଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଶାଗୁଆ ପତାକା ଦେଖାଇକରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଦେବଗଡ଼ ଆଇଟିଡିଏ ସମ୍ମିଳନୀ କକ୍ଷନ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନଟି ଜନଜାତି ଯୁବ ଉଦ୍ୟୋଗୀମାନଙ୍କ ଦୁଇଦିନିଆ ଆବାସିକ ଶିବିର ହୋଇଯାଇଛି। ଶିବିରଟି 11 ଜନଜାତି ଜୀବିକା ପରିଷଦ ତରଫରୁ ଆସିଥିବା ମୋଟ 25 ଜଣ ଆଦିବାସୀ ଯୁବ ଉଦ୍ୟୋଗୀ ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲାର ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟନ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନଟି ଚକ୍ଷୁ ଚିକିତ୍ସା ଶିବିର ମୂଲ ହୋଇଛି। ଶିବିରଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ଆଖିର ପରୀକ୍ଷା କରାଯାଇକରି କେନ୍ତା ଯତ୍ନ ନେବେ ସେ ବାବଦେ ଜଣାଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ବେଟି ବଚାଓ ବେଟି ପଢ଼ାଓ ଅଧୀନଟି ଗୋଟିଏ ସାଇକେଲ ଆର୍ ମୋଟର ସାଇକେଲ ଶୋଭାଯାତ୍ରା ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆର୍ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାକେ ଜିଲ୍ଲାପାଳ ସଚିନ ପାୱାର ଶାଗୁଆ ପତାକା ଦେଖିକରି ଶୁଭାରମ୍ଭ କରିଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରା ସହର ବୁଲିଥିଲା। ଜିଲ୍ଲାର ଭିନ୍ ଭିନ୍ ଜାଗାନ ମାସେ ତକ୍ ଚାଲବାର୍କେ ଥିବାର ଏହି ଅଭିଯାନ ଆଇବା ମାସ 8 ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉଦ୍ଯାପିତ ହେବା। କଟକ ବାରବାଟୀ ଷ୍ଟାଡିୟମ୍ନ ଆଇବା 9 ତାରିଖ ହେବାର୍କେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ପୁଲିସ୍ ସେବା ଭବନର ପ୍ରସ୍ତୁତି ସମୀକ୍ଷା ବୈଠକ ହୋଇଯାଇଛି। ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ଆଇବା କାଲି ଦୁହି ଦଳ ଭୁବନେଶ୍ୱର ପହଞ୍ଚବେ ଆର୍ ପରଦିନ ବାରବାଟୀ ଷ୍ଟାଡିୟମ୍ନ ଅଭ୍ୟାସ କରିବେ। ମ୍ୟାଚ୍ ଲାଗି 50 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବାର୍କେ ଥିବାବେଳେ ଷ୍ଟାଡିୟମ୍ ଭିତରକେ ପାନ୍ ବୋତଲ ନେବାଟା ମନା କରାଯାଇଛି। ରାଇଜେ ବଢ଼ୁଛେ ତାତି, ଆଜି ରାଇଜର 15 ସହରର ତାପମାତ୍ରା 33 ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ କରାଯାଇଛି। ସବୁନୁ ଜହତାତି ବଲାଙ୍ଗୀର ଆର୍ ମାଲକାନଗିରିନ 36 ଡିଗ୍ରୀ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖେ, ରାଷ୍ଟ୍ର ପ୍ରଥମ ନୀତି ଆଧାରଥି କେନ୍ଦ୍ର ସରକାର କାମ କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। 5 ବର୍ଷର ବିକାଶ ଲାଗି 16 ଅର୍ଥ କମିଶନ ପାଖେ 12 ଲକ୍ଷ କୋଟି ଅଟକା ଟଙ୍କାର ଦାବି ରଖଲା ରାଜ୍ୟ। ଆଇବା 10 ତାରିଖ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ସାଙ୍ଗେ କଥା ହେବେ ପ୍ରଧାନମନ୍ତ୍ରୀ। ଆଉର୍ ସୁବର୍ଣ୍ଣପୁର କୋଟସମଲେଇଠାରେ ଉଦ୍ଯାପିତ ହେଲା ପାତାଳି ଶ୍ରୀକ୍ଷେତ୍ର ମହୋତ୍ସବ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।